आकाशवाणी संवाद पढ़ुछंती आदित्य नारायण दास। मुख्य संवाद, उत्तम स्वास्थ्य सेवा, मेडिकल शिक्षा एवं गवेषणा क्षेत्र में एम्स विश्वस्तर में एक सम्मानजनक स्थान हासिल करिपारिछि कहिले राष्ट्रपति। देश में कोयला उत्पादन 100 कोटी टन अतिक्रम करने द्वारा शक्ति सुरक्षा क्षेत्र में भारत प्रतिबद्धता प्रतिफलित होउछि कहिछंती प्रधानमंत्री। केन्द्रर एनडीए सरकार सन्त्रासवाद प्रति शून्य सहनशीलता नीति अवलंबन करुछंती बोली राज्यसभारे स्वराष्ट्रमंत्री सूचना। जल जीवन मिशन अधीन देश में 15.5 कोटी ऊर्ध ग्रामांचल परिवार को पाइप जगे जोगाई दीजिए पानी जल। एवं आमेरिका बेआईन भाव रोकवा भारतीयों स्वदेश पठाइवा समय से प्रति मानवीय व्यवहार प्रदर्शन करने भारत गुरुत्वारोप। विस्तृत संवाद, उत्तम स्वास्थ्यसेवा जोगाईदेवा सहित मेडिकल शिक्षा और गवेषणा क्षेत्र में अखिल भारतीय भेषज विज्ञान प्रतिष्ठान एम्स विश्वस्तर एक सम्मानजनक स्थान हासिल करिपारिछि राष्ट्रपति द्रौपदी मुर्मू कहिछन्ति। आज नूआदिल्ली स्थित एम्स 49वां समावर्तन उत्सव में उद्बोधन दे से कहिछन्ति। श्रीमती मुर्मू कहिछन्ति एठाकु चिकित्सा लागि आसुथिबा लक्ष लक्ष रोगीक लागि एम्स आशार प्रतीक भाव उभा होइछि। रोगीमानक प्रति निजर प्रतिश्रुतिबद्धता को निष्ठार सह पालन करि आसुथिबारु गत 69 वर्ष धरि एम्स चिकित्सा क्षेत्र में अग्रणी भूमिका ग्रहण करिछि। एही प्रतिष्ठान रे सबु वर्गर रोगी को उभय डाक्टर एवं अन्यान्य कर्मचारी माने उत्सर्गीकृत मनोभाव नै सेवा करिथान्ति बोली राष्ट्रपति श्रीमती मुर्मू कहिछन्ति। प्रधानमंत्री नरेन्द्र मोदी आज भारत 1 बिलियन टन कोयला उत्पादन अतिक्रम करिथिबारु प्रशंसा करिछन्ति। एहाकु माइलखुंट भाबे प्रधानमंत्री अभिहित करिछन्ति। एक सामाजिक गणमाध्यम पोस्टरे प्रधानमंत्री श्री मोदी एहाकु एक गुरुत्वपूर्ण सफलता बोली कहिछन्ति। से कहिछन्ति एहा शक्ति सुरक्षा अर्थनैतिक अभिवृद्धि एवं आत्मनिर्भरशीलता प्रति भारतर प्रतिबद्धता को दर्शाउछि। एही सफलता ए क्षेत्र सहित जड़ित समस्त लोकंक उत्सर्गीकृत एवं कठिन परिश्रम को मध्य प्रतिफलित करे बोली श्री मोदी कहिछन्ति। एहा पूर्वरु केन्द्र कोयला ओ खणी मंत्री जी किशन रेड्डी कहिथिले अत्याधुनिक प्रजुक्ति विद्या एवं दक्ष पद्धति सहित भारत केवल कोयला उत्पादन वृद्धि करिनाही बरं स्थायी एवं दायित्ववान खनन को मध्य सुनिश्चित करिछि। से कहिछन्ति एही सफलता देशर वर्धित विद्युत चाहिदा को इंधन जोगाई देबा सहित अर्थनैतिक अभिवृद्धि को मध्य त्वरान्वित करिबो। एही उत्पादन द्वारा नागरिक मानंक पई मध्य एक उज्जवल भविष्य सुनिश्चित होई परिबो बोली श्री मोदी कहिछन्ति। नरेन्द्र मोदी सरकार सन्त्रासवाद प्रति शून्य सहनशीलता नीति अवलंबन करुछन्ति बोली स्वराष्ट्र मंत्री अमित शाह कहिछन्ति। आज राज्यसभा रे स्वराष्ट्र मंत्रणालय कार्यशैली उपरे चलिथिबा आलोचनार उत्तर दे से एहा कहिछन्ति। श्री शाह कहिछन्ति एनडीए सरकारक अमलरे जम्मू काश्मीर रे सन्त्रासवाद जनित मृत्यु संख्या प्राय 70% ह्रास पाइछि। एथिसहित सेठारे सन्त्रासवाद कार्यकलाप मध्य उल्लेखनीय भाव ह्रास पाइछि बोली से कहिछन्ति। स्वराष्ट्रमंत्री कहिछन्ति गत 10 वर्ष मध्यरे केन्द्र सरकार देशर सुरक्षा व्यवस्था को उभय राजनैतिक व्यवस्था एवं वैषयिक ज्ञानकौशल माध्यमरे सशक्त करिछन्ति। देशर विकास एवं प्रगति पथरे देखादेइथिबा विभिन्न बाधा संपर्क रे आलोकपात करि श्री शाह कहिछन्ति जम्मू काश्मीर रे सन्त्रासवाद कार्यकलाप एवं उत्तर ओ पूर्वांचल रे वामपंथी उग्रवाद ओ विद्रोह तन्मध्यरु अन्यतम। तेबे सरकार एही सबु आह्वानकु दृढ़ हस्तरे दमन करिबा लागि कठोर पदक्षेप ग्रहण करिछन्ति बोली से कहिछन्ति। सेहिभलि जम्मू काश्मीर रु धारा 370 उच्छेद करि मोदी सरकार संविधान प्रणेतांक स्वप्न एक संविधान एक पताका प्रसंगकु साकार करिबार सफल होइछन्ति। पूर्वरु सन्त्रासवाद आक्रमण विरुद्धरे कोनोसी कार्यनुष्ठान नियाजन नथिबा दृष्टिरु जनसाधारण ताहाकु भूलि जाउथिले। मात्र वर्तमानर क्षमतासीन सरकारक अमलरे उरी ओ पुलवामा सन्त्रासवाद आक्रमणर 10 दिन मध्यरे पाकिस्तान विपक्षरे भारत सर्जिकल स्ट्राइक एवं आकाशमार्गरु आक्रमण करिछि बोली श्री शाह कहिछन्ति।
नरेन्द्र मोदी जी के आने के बाद आतंकवाद के खिलाफ जीरो टॉलरेंस की नीति प्रधानमंत्री जी ने। मोदी जी के आने के बाद उरी और पुलवामा में हमला हुआ, 10 ही दिन में पाकिस्तान के घर में घुसकर सर्जिकल स्ट्राइक और एयर स्ट्राइक करके जवाब।
आगामी वर्ष मार्च सुधा देश नक्सलवाद संपूर्ण मूलोत्पाटन हो श्री शाह सरकार प्रतिश्रतिबद्धता को दोहराई से कहते नक्सल प्रभावित अंचलगुड़ी इंटरनेट उपलब्ध कराइबा सहित सड़क संयोगीकरण व्यवस्था को मध्य उन्नतीकरण करसबू अंचल नूतन बैंक और एटीएम मान खोल श्री शाह कहते नरेन्द्र मोदी सरकार क्षमता को आसवा पर उत्तर पूर्वांचल सक्रिय विभिन्न विद्रोही गोष्ठी सहित सकारात्मक आलोचना कर फलस्वरूप 2019 आज पर्यंत विभिन्न विद्रोही गोष्ठी सह 12 गुरुत्वपूर्ण शांति राजीनामा स्वाक्षरित होईछि। आपण माने संवाद सुनछंति आकाशवाणीरो। जल जीवन मिशन अधीनरे एपर्यंत देशरे 15,52,00,000 ऊर्ध्व ग्रामांचल परिवारवर्गंकु पाइप जोगे पानीय जल जोगाण कराइछि। आजि लोकसभारे जलशक्ति मंत्रणालयर खर्च अनुदान संपर्कित आलोचनार उत्तर दे जलशक्ति मंत्री सीआर पाटिल एही सूचना देइछन्ति। से कहिछन्ति 2019 जल जीवन मिशन आरंभ हेबा समयरे देशव्यापी प्राय 3 कोटि ग्रामांचल परिवारवर्गंकु पानीय जल जोगाइ दियाजाइथिला। गत 6 वर्ष मध्यरे टेस्ट किट माध्यमरे जल नमूना परीक्षा करिबा लागि 5 लक्ष ग्रामर प्राय 25 लक्ष महिलांकु तालीम प्रदान कराइछि। जदि देशर प्रत्येक परिवारकु विशुद्ध पानीय जल जोगाइ दियाजाइथान्ता तेबे वार्षिक प्राय 1,36,000 शिशु मृत्युकु मध्ये एहाद्वारा रोकाजाइ पारिथान्ता बोली जलशक्ति मंत्री कहिछन्ति। एहाछडा पूर्व यूपीए सरकारक तुलनारे वर्तमानर नरेन्द्र मोदीक नेतृत्वाधीन केन्द्र सरकार पानीय जल एवं एहार आनुषंगिक क्षेत्र लागि बजेट व्ययबराद प्राय 4 गुणा अधिक करिछन्ति बोली श्री पाटिल कहिछन्ति। ଯୁକ୍ତରାଷ୍ଟ୍ର ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ସ୍ୱଦେଶ ପଠାଇବା ସମୟରେ ସେମାନଙ୍କ ପ୍ରତି ମାନବୀୟ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଭାରତ ଗୁରୁତ୍ୱାରୋପ କରିଛି। ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏହା କହିଛନ୍ତି। ଗତମାସ 5 ତାରିଖରେ ଆମେରିକାରୁ ଅନୁରୂପ ଭାବେ ଭାରତ ପଠାଯାଇଥିବା ଯାତ୍ରୀମାନଙ୍କ ପ୍ରତି ସେଠାକାର କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ବ୍ୟବହାରକୁ ନେଇ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏକ ସୁରକ୍ଷିତ ବ୍ୟବସ୍ଥିତ ତଥା ଆଇନଗତ ଯାତାୟତ ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି। ବେଆଇନ ଭାବେ ଅବସ୍ଥାନ ବିରୁଦ୍ଧରେ ଭାରତ ସର୍ବଦା ନିଜର ଦୃଢ଼ ପ୍ରତିବାଦ ଜଣାଇ ଆସିଛି। ତେବେ ସେମାନଙ୍କୁ ସ୍ୱଦେଶ ପଠାଇବା ସମୟରେ ମାନବୀୟ ବ୍ୟବହାର ପ୍ରଦର୍ଶନ ଉପରେ ଭାରତ ଗୁରୁତ୍ୱାରୋପ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଭାରତ ବିଶ୍ୱର ଦକ୍ଷିଣ ଓ ଉତ୍ତରାଞ୍ଚଳର 30ରୁ ଅଧିକ ଦେଶ ସହିତ ରଣନୈତିକ ଭାଗିଦାରୀ ପ୍ରତିଷ୍ଠା କରିବା ସହ ଏହାକୁ ଅଧିକ ସଶକ୍ତ କରିଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏକ ସଶକ୍ତ ଦ୍ୱିପକ୍ଷୀୟ ଭାଗିଦାରୀ ବ୍ୟତୀତ ଭାରତ ସରକାର ଆଞ୍ଚଳିକ ତଥା ଆନ୍ତର୍ଜାତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ବୈଦେଶିକ ନୀତି ପ୍ରଣୟନ କରିଛନ୍ତି। ଏହିସବୁ ଦେଶଗୁଡ଼ିକ ସହିତ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଭାରତ ସରକାର ମୁକ୍ତ ବାଣିଜ୍ୟ ରାଜିନାମା ମଧ୍ୟ ସ୍ୱାକ୍ଷର କରିଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଦିନିକିଆ ପର୍ପଲ୍ ଫେଷ୍ଟ ଆୟୋଜିତ ହୋଇଯାଇଛି। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଲାଗି ଏକ ସମାବେଶୀ ପୃଥିବୀ ଗଠନ କରିବା ହେଉଛି ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ବିଭାଗୀୟ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଏହାର ଉଦ୍ଘାଟନୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି 2016 ଦିବ୍ୟାଙ୍ଗ ବ୍ୟକ୍ତି ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଏହା ମାଧ୍ୟମରେ ଏହି ବର୍ଗର ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରାଯିବା ସହିତ ସେମାନଙ୍କ ମଧ୍ୟରେ ଆତ୍ମନିର୍ଭରତା ଓ ଦୃଢ଼ ମନୋବଳ ବୃଦ୍ଧି କରାଯାଇପାରିଛି। ଆଜି ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ପାଳନ କରାଯାଉଛି। ଡାଉନ୍ ସିଣ୍ଡ୍ରୋମ୍ ଥିବା ବ୍ୟକ୍ତିମାନଙ୍କ ପାଇଁ ଦୃଢ଼ ଗୋଷ୍ଠୀ ନେଟୱାର୍କ, ଉନ୍ନତ ଯତ୍ନ ପ୍ରଦାନକାରୀ ସହାୟତା, ସମାବେଶୀ ଶିକ୍ଷା, କାର୍ଯ୍ୟସ୍ଥଳୀ ଅନ୍ତର୍ଭୁକ୍ତିକରଣ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧତାର ଆବଶ୍ୟକତା ଉପରେ ଆଲୋକପାତ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ବିଶ୍ୱସ୍ତରରେ ପାଳନ କରାଯାଉଛି। ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ 2025 ବିଷୟବସ୍ତୁ ହେଉଛି ଆମର ସହାୟତା ବ୍ୟବସ୍ଥାରେ ଉନ୍ନତି ଆଣନ୍ତୁ। ଡାଉନ୍ ସିଣ୍ଡ୍ରୋମ୍ ଥିବା ଲୋକମାନେ ଯେପରି ସ୍ୱାୟତ୍ତତା, ମର୍ଯ୍ୟାଦା ଏବଂ ନିଜର ପସନ୍ଦ ସହିତ ପୂର୍ଣ୍ଣ ଜୀବନ ବଞ୍ଚିବାକୁ ସକ୍ଷମ ହୁଅନ୍ତି ତାହା ସୁନିଶ୍ଚିତ କରିବା ଉପରେ ଏହି ଦିବସ ବିଶେଷ ଭାବରେ ଗୁରୁତ୍ୱାରୋପ କରିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର 18 ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 10 ଦଳ ଭାଗ ନେଉଛନ୍ତି। ଫାଇନାଲ୍ ମ୍ୟାଚ୍କୁ ମିଶାଇ ମୋଟ 74 ମ୍ୟାଚ୍ ଏହି ସଂସ୍କରଣରେ ଖେଳାଯିବ। ଏହାର ଫାଇନାଲ୍ ମ୍ୟାଚ୍ ମେ 25 ରବିବାର ଦିନ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଅନୁଷ୍ଠିତ ହେବ। ଆସନ୍ତାକାଲି କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଉତ୍ତମ ସ୍ୱାସ୍ଥ୍ୟସେବା, ମେଡିକାଲ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଏମ୍ସ ବିଶ୍ୱସ୍ତରରେ ଏକ ସମ୍ମାନଜନକ ସ୍ଥାନ ହାସଲ କରିପାରିଛି କହିଲେ ରାଷ୍ଟ୍ରପତି। ଦେଶରେ କୋଇଲା ଉତ୍ପାଦନ 100 କୋଟି ଟନ୍ ଅତିକ୍ରମ କରିବା ଦ୍ୱାରା ଶକ୍ତି ସୁରକ୍ଷା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି କହିଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ରର ଏନ୍ଡିଏ ସରକାର ସନ୍ତାସବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ବୋଲି ରାଜ୍ୟସଭାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। ଜଳଜୀବନ ମିଶନ ଅଧୀନରେ ଦେଶରେ 15.5 କୋଟିରୁ ଉର୍ଦ୍ଧ୍ୱ ଗ୍ରାମାଞ୍ଚଳ ପରିବାରଙ୍କୁ ପାଇପ୍ ଯୋଗେ ଯୋଗାଇ ଦିଆଯାଇଛି ପାନୀୟ ଜଳ ଏବଂ ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ସ୍ୱଦେଶ ପଠାଇବା ସମୟରେ ସେମାନଙ୍କ ପ୍ରତି ମାନବୀୟ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଭାରତର ଗୁରୁତ୍ୱାରୋପ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।